ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଲୋକସଭାରେ ପାରିତ ହେଲା ଶିଳ୍ପ ସମ୍ବନ୍ଧ ସଂହିତା ସଂଶୋଧନ ବିଧେୟକ 2026। ପ୍ରଶାସନିକ ବିଧିବ୍ୟବସ୍ଥାକୁ ଲୋକକୈନ୍ଦ୍ରିକ କରିବା ଉଦ୍ଦେଶ୍ୟରେ ଆସନ୍ତାକାଲି ଦିଲ୍ଲୀରେ ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ପୂର୍ବ ଭାରତର ଅଗ୍ରଣୀ ସ୍ୱଚ୍ଛ ଶକ୍ତି ନିବେଶ ଲକ୍ଷ୍ୟସ୍ଥଳ ପାଲଟିଛି ଓଡ଼ିଶା, କହିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଏବଂ ପ୍ରୋ ହକି ଲିଗ୍ରେ ଆଉ କିଛି ସମୟ ପରେ ଅନୁଷ୍ଠିତ ହେବ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ମ୍ୟାଚ୍। ଲୋକସଭାରେ ଆଜି ଶିଳ୍ପ ସମ୍ବନ୍ଧ ସଂହିତା ସଂଶୋଧନ ବିଧେୟକ 2026 ପାରିତ ହୋଇଛି। ଶିଳ୍ପ ସମ୍ବନ୍ଧ ସଂହିତା 2020ରେ କେତେକ ସଂଶୋଧନ ସହ ଏହି ବିଧେୟକକୁ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଗତକାଲି ଲୋକସଭାରେ ଆଗତ କରିଥିଲେ। ଏହି ବିଧେୟକରେ ଟ୍ରେଡ୍ ୟୁନିୟନ୍ ଆଇନ 1926, ଶିଳ୍ପ ନିଯୁକ୍ତି ଅଧିନିୟମ 1946 ଏବଂ ଶିଳ୍ପ ବିବାଦ ଅଧିନିୟମ 1947 ବଦଳରେ ନୂତନ ସଂହିତା 2020 ପ୍ରଚଳନ କରାଯାଇଛି। ଏ ସମ୍ପର୍କିତ ଆଲୋଚନାରେ ଭାଗ ନେଇ ବିଭାଗୀୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, ନୂଆ ଶ୍ରମ ସଂହିତା ଶ୍ରମିକମାନଙ୍କ ଉପକାର କରିବ ବୋଲି 17 ରାଷ୍ଟ୍ରୀୟ ଶ୍ରମ ସଂଗଠନ କହିଛନ୍ତି। ସେ କହିଛନ୍ତି, ଶ୍ରମିକମାନଙ୍କୁ ନ୍ୟୁନତମ ମଜୁରୀ ପ୍ରଦାନ କରିବା ଏବଂ ନିର୍ଦ୍ଧାରିତ ନ୍ୟୁନତମ ମଜୁରୀରେ ହ୍ରାସ କରିବା ଲାଗି ରାଜ୍ୟଗୁଡ଼ିକୁ ଅନୁମତି ନ ଦେବା ଭଳି ବ୍ୟବସ୍ଥା ଏହି ସଂଶୋଧନ ବିଧେୟକରେ ରହିଛି। ସେ କହିଛନ୍ତି, ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ସମାନ ବେତନ ସୁନିଶ୍ଚିତ କରିବା ସହ ଠିକ୍ ସମୟରେ ମଜୁରୀ ପ୍ରଦାନ କରିବା ବିଧେୟକରେ ନିଶ୍ଚିତ କରାଯାଇଛି। ଶ୍ରମ ସଂହିତା ଅନ୍ତର୍ଗତ 40 ବର୍ଷରୁ ଅଧିକ ବୟସର ସମସ୍ତ ଶ୍ରମିକଙ୍କୁ ବର୍ଷକୁ ଗୋଟିଏ ଥର ନିଶ୍ଚିତ ସ୍ୱାସ୍ଥ୍ୟ ଯାଞ୍ଚ ବ୍ୟବସ୍ଥା ରଖାଯାଇଛି। ଗତ 11 ବର୍ଷରେ ଦେଶରେ ସାମାଜିକ ସୁରକ୍ଷା ପରିସର 19%ରୁ ବୃଦ୍ଧି ପାଇ 64%ରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅପରାହ୍ନରେ ଦିଲ୍ଲୀରେ ସେବାତୀର୍ଥ କର୍ତ୍ତବ୍ୟ ଭବନ 1 ଓ 2ର ଉଦ୍ଘାଟନ କରିବେ। ପରେ ସନ୍ଧ୍ୟାରେ ସେବାତୀର୍ଥଠାରେ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ସମ୍ବୋଧନ ଦେବେ। ଦେଶର ପ୍ରଶାସନିକ ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବା ପାଇଁ ଏହି ଭବନ ଏକ ଆଧୁନିକ, ଦକ୍ଷ, ସୁଗମ ଏବଂ ନାଗରିକ କୈନ୍ଦ୍ରିକ ଶାସନ ବ୍ୟବସ୍ଥା ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ସେବାତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ଏବଂ କ୍ୟାବିନେଟ୍ ସଚିବାଳୟ ରହିଛି। ସେହିଭଳି କର୍ତ୍ତବ୍ୟ ଭବନ 1 ଓ 2ରେ ଅର୍ଥ, ପ୍ରତିରକ୍ଷା, ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ମନ୍ତ୍ରଣାଳୟ ପରି ଅନେକ ପ୍ରମୁଖ ମନ୍ତ୍ରଣାଳୟ କାର୍ଯ୍ୟ କରିବ। ଶିକ୍ଷା ପ୍ରକ୍ରିୟାକୁ ଅଧିକ ସହଜ ଓ ପ୍ରଭାବଶାଳୀ କରିବା ପାଇଁ ବୋଧନ ଏଆଇ କାର୍ଯ୍ୟ କରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଭାରତ ବୋଧନ ଏଆଇ କନ୍କ୍ଲେଭ୍ରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଏହା ଶିକ୍ଷକମାନଙ୍କୁ ସହାୟତା କରିବା ସହ ଛାତ୍ରଛାତ୍ରୀଙ୍କୁ ବ୍ୟକ୍ତିଗତ ଶିକ୍ଷା ପ୍ରଦାନରେ ସହାୟକ ହେବ। ଏଆଇ କେବଳ ଇଂରାଜୀ ଭାଷାରେ ସୀମିତ ନ ରହି ଭାରତୀୟ ଭାଷାଗୁଡ଼ିକରେ ଉପଲବ୍ଧ ହେବା ଉଚିତ, ଯାହାଦ୍ୱାରା ଗ୍ରାମାଞ୍ଚଳର ଶେଷଧାଡ଼ିର ବିଦ୍ୟାର୍ଥୀ ମଧ୍ୟ ନିଜ ମାତୃଭାଷାରେ ଜଟିଳ ବିଷୟଗୁଡ଼ିକୁ ସହଜରେ ବୁଝିପାରିବେ। ନୈତିକ, ଦାୟିତ୍ୱସମ୍ପନ୍ନ ଏବଂ ସମାବେଶୀ ଏଆଇର ବିକାଶ ତଥା ପ୍ରୟୋଗ ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ଭାରତର ଏଆଇ ନିଜସ୍ୱ ଶୈଳୀରେ ସମାବେଶୀ, ସଂରଚନାରେ ପରସ୍କର ସହଯୋଗୀ ଏବଂ ସାମର୍ଥ୍ୟରେ ସାର୍ବଭୌମ ହେବ। 2035 ସୁଦ୍ଧା ଦେଶର ଅର୍ଥନୀତିରେ ଏଆଇର ଅବଦାନ 1.7 ଟ୍ରିଲିୟନ୍ ଡଲାରରେ ପହଞ୍ଚିବାର ସମ୍ଭାବନା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
ଆନ୍ଥ୍ରାକ୍ସ ବା ପ୍ଲିହା ଜ୍ୱର ଅତ୍ୟନ୍ତ ବିପଜ୍ଜନକ ଓ ଭୟଙ୍କର। ଏହି ରୋଗ ପ୍ରାଣୀଠାରୁ ମଣିଷକୁ ସଂକ୍ରମିତ ହୋଇପାରେ। ଯଦି କୌଣସି ପ୍ରାଣୀ ନାକ ଓ କାନରୁ ରକ୍ତସ୍ରାବ ହେଉଥିବା ଲକ୍ଷଣ ସହିତ ମୃତ୍ୟୁବରଣ କରୁଥାଏ, ତେବେ ଏହାକୁ ଛୁଅନ୍ତୁ ନାହିଁ। ଅସୁସ୍ଥ କିମ୍ବା ମୃତ ପ୍ରାଣୀର ମାଂସ ଖାଆନ୍ତୁ ନାହିଁ। ଗୋରୁ ଗାଈଙ୍କର ଯଦି ଅକାଳ ମୃତ୍ୟୁ ହେଉଥାଏ, ତେବେ ଗଭୀର ଗାତ ଖୋଳି ସେମାନଙ୍କୁ ଚୂନ ସହିତ ପୋତନ୍ତୁ। ତୁରନ୍ତ ପ୍ରାଣୀ ଚିକିତ୍ସକଙ୍କୁ ଜଣାନ୍ତୁ ଓ ଟିକା ଦିଅନ୍ତୁ।
ମୁଁ କମ୍ରେଡ୍ ନିଖିଲ, ଓଡ଼ିଶା ରାଜ୍ୟ କମିଟି ସଦସ୍ୟ କହୁଛି। ମୁଁ କମ୍ରେଡ୍ ହିନ୍ଦୁ ବିକାଶ ସହ 15 କମ୍ରେଡ୍ ସଶସ୍ତ୍ର କ୍ରାନ୍ତି ତ୍ୟାଗ କରି ଗଣତାନ୍ତ୍ରିକ ରାସ୍ତାରେ ଆନ୍ଦୋଳନ କରିବା ପାଇଁ ଓଡ଼ିଶା ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛୁ। ଆଜିର ପରିବର୍ତ୍ତିତ ଆର୍ଥିକ, ସାମାଜିକ, ରାଜନୈତିକ ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ କରିବା କଷ୍ଟସାଧ୍ୟ। ଏ ରାସ୍ତାରେ ଆମକୁ ଅଧିକ ନଷ୍ଟ ହେଉଛି ଓ ଲୋକଙ୍କଠାରୁ ଦୂର ହେଉଛୁ। ପରିଣାମ ସ୍ୱରୂପ ଜନ ଆଧାର ଭର୍ତ୍ତି ଓ ସମନ୍ୱୟ ନାହିଁ। ତେଣୁ ଆମର ପରାମର୍ଶ, ବାକି ଥିବା ସମସ୍ତ କମ୍ରେଡ୍ ସଶସ୍ତ୍ର କ୍ରାନ୍ତି ରାସ୍ତା ତ୍ୟାଗ କରି ଭାରତୀୟ ସମ୍ବିଧାନ ଅନୁସାରେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବା ପାଇଁ ଆଗେଇ ଆସିବା ଦରକାର। ଆପଣ ଚିନ୍ତା କରନ୍ତୁ ଓ ଆଉ ବେଶୀ ଡେରି ନ କରି ଆମ ବାଟରେ ଆସିଲେ ଭଲ ହେବା। ଓଡ଼ିଶା ପୋଲିସ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛି। ଶେଷରେ ଆମର ନିବେଦନ, ଗାଁର କୌଣସି ବ୍ୟକ୍ତିର ଫୋନରେ 9437643839 ନମ୍ବରରେ ଆମ ସହ ସମ୍ପର୍କ କଲେ ଆମେ ଆପଣଙ୍କୁ ତୁରନ୍ତ ଆଣିବାକୁ ବ୍ୟବସ୍ଥା କରିବୁ। ଆପଣଙ୍କର କମରେ ନିଖିଲ, ଓଡ଼ିଶା ରାଜ୍ୟ କମିଟି ସଦସ୍ୟ।
ପୂର୍ବ ଭାରତର ଅଗ୍ରଣୀ ସ୍ୱଚ୍ଛ ଶକ୍ତି ନିବେଶ ଲକ୍ଷ୍ୟସ୍ଥଳ ଭାବେ ଓଡ଼ିଶା ନିଜକୁ ପ୍ରତିଷ୍ଠିତ କରିଛି ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ କହିଛନ୍ତି। ଭୁବନେଶ୍ୱରଠାରେ ଓଡ଼ିଶା ନବୀକରଣୀୟ ଶକ୍ତି ନିବେଶ ସମ୍ମିଳନୀର ତୃତୀୟ ସଂସ୍କରଣରେ ଯୋଗଦେଇ ଶ୍ରୀ ସିଂଦେଓ କହିଛନ୍ତି 2030 ମସିହା ସୁଦ୍ଧା ଭାରତ 500 GW କ୍ଷମତା ବିଶିଷ୍ଟ ଅଣଜୀବାଶ୍ମ ଶକ୍ତି ସମ୍ପନ୍ନ ରାଷ୍ଟ୍ର ହେବାକୁ ଲକ୍ଷ୍ୟ ରଖିଛି। ଓଡ଼ିଶା ଏଥିରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେଉଛି। ଉପକୂଳ ରାଜ୍ୟ ଭାବେ ସୌର ଏବଂ କ୍ଷୁଦ୍ର ଜଳବିଦ୍ୟୁତ୍ ସହ ପବନ ଶକ୍ତି ବିକାଶ ପାଇଁ ବିଶେଷ ସମ୍ଭାବନା ରହିଛି। ଚଳିତ ବର୍ଷରେ 6.8 GW କ୍ଷମତା ସହ 67,000 କୋଟିର ପୁଞ୍ଜିନିବେଶ ପ୍ରତିଶ୍ରତି ମିଳିଛି। ପବନ ଶକ୍ତି, ହାଇଡ୍ରୋ ପ୍ରକଳ୍ପ, କୃଷି ଏବଂ ଅପଚୟରୁ ଶକ୍ତି କ୍ଷେତ୍ରରେ ବିପୁଳ ସୁଯୋଗ ରହିଛି। ସମ୍ମିଳନୀରେ ନବୀକରଣୀୟ ଶକ୍ତି ନିବେଶକୁ ତ୍ୱରାନ୍ୱିତ କରିବା ପାଇଁ ନୀତି ନିର୍ଦ୍ଧାରକ, ନିବେଶକ, ଆର୍ଥିକ ପ୍ରତିଷ୍ଠାନ, ପ୍ରଯୁକ୍ତିବିଦ୍ୟା ପ୍ରଦାନକାରୀ ଏବଂ ଶିଳ୍ପ ଜଗତର ପ୍ରମୁଖ ବ୍ୟକ୍ତିବିଶେଷ ଏଥିରେ ଏକତ୍ରିତ ହୋଇଛନ୍ତି। ଆଞ୍ଚଳିକ ସମ୍ବାଦର ଅବଶିଷ୍ଟାଂଶ ଏହି ବିଜ୍ଞାପନ ପରେ।
ପ୍ରିୟା କାମ୍ବେଡ ନାନା ରାଜ୍ୟ କମିଟି ସଦସ୍ୟ କାମ୍ବେଡ ନିତୁ ବେହତମତ ನಾವ ಸಂಗೆ ಮಮತಾ ಅನುಪ ಆಲ್ಕೆನೆ ಸೋಲ ಕಾಂಬೇಡ್ಸ್ ಸಂಗೆ ಪೊಲೀಸ್ ತೆ ಆತ್ಮಸಮರ್ಪಿತ ಮನ ವಾಸಸು ತಿಂಚೋ ದೋಡ ಹೇವನಾ ಕಾಂಬೇಡ್ಸ್ ನುಕ್ಸಾನ್ ಯಾ ಆತ್ಮಸಮರ್ಪಕಿ ಮುಂತೋ ಇಂಜಕೆ ಜನಾಧಾರು ಭರ್ತಿ ಮಿಲಿಶಾ ಪಾರ್ಟಿ ಕೀನು ವೇಂಡೆ ಸಮನ್ವಯ ಹಿಲ್ಲೆ ಮನ ಒಡಿಶಾ ತೆ ಪಶ್ಚಿಮ ಬ್ಯೂರೋ ವೇಂಡೆ ನುಕ್ಸಾನ್ ಯಾ ಸರೆಂಡರ್ ಹಾಯನದು ಪರಿಸ್ಥ ಇಂಜೆ ಪೂರ್ವ ಬ್ಯೂರೋ ತೆ ವೇಖ್ಯವಾಲ್ ಇಚ್ಚುರ್ ಮುಲೆ ನೆಯ್ತೋರ್ ಅದೇನಿಕೆ ಸಭ್ಯ ತೋರು ಸರೆಂಡರ್ ಕೀನು ಮೇದೆ ಆಲ್ಸನ ಇಂಜೋ ನಾವ ಸುಜಾವ್ ಅಗರ್ ಸರೆಂಡರ್ ಕಿ ಓಕೆ ಸಮಸ್ಯೆ ಪರಿಸಿತ ನುಕ್ಸಾನ್ ವೇಂಡೆ ಅಂತ ಸರೆಂಡರ್ ಕಿತ್ಕೆ ಒಡಿಶಾ ಪೊಲೀಸ್ ತೋರು ಹರ್ ಪ್ರಕಾರ ಚೌದ ಇಂತೋರ್ ಮಿಕಿನ್ ವೇತನ ಬಾತ ಐತಕ್ಕೆ ಬೆದೈ ನಾಟಿನವರ ಫೋನ್ ತಾಲ್ಕಿ ಮಂಜಿ ಸಂಪರ್ಕೀಯ ನಮ್ಮದೇ ನಾವ ಮೊಬೈಲ್ ನಂಬರ್ 7 8 1 5 0 7 0 5 3 1 ಮಿಕುನ್ ತತನಮ್ಮದೆ ತಯಾರ್ ಕಿತ್ತನ್ ಮೀವ ರಾಜ್ಯ ಕಮಿಟಿ ಸದಸ್ಯ ನೀತು।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ନବରଙ୍ଗପୁର ଜିଲ୍ଲାରୁ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କରିବେ। ଯୋଜନାରେ 60-75 ବର୍ଷ ବୟସ୍କ ଆର୍ଥିକ ଅନଗ୍ରସର ନାଗରିକଙ୍କ ପାଇଁ ନିଃଶୁଳ୍କ ଶ୍ରୀଜଗନ୍ନାଥ ଦର୍ଶନର ସୁବିଧା ପ୍ରଦାନ କରାଯିବ। ଜିଲ୍ଲାରୁ ଆସନ୍ତାକାଲି 160 ଜଣ ହିତାଧିକାରୀଙ୍କ ସହ 4 ବସ୍ ପୁରୀ ଅଭିମୁଖେ ବାହାରିବ। ଅନ୍ୟ ଜିଲ୍ଲାରୁ ମଧ୍ୟ ହିତାଧିକାରୀ ଏହି ଯୋଜନାରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଗସ୍ତ କରିବେ। ଏଥିସହ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ 446.26 କୋଟି ବ୍ୟୟରେ କେତେକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ବୋଲି ଜଣାପଡ଼ିଛି। ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଫଳ ଆଜି ପ୍ରକାଶ ପାଇବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭବିଷ୍ୟତରେ ସେମାନେ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସଶକ୍ତ କରିବେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ଆଶାବ୍ୟକ୍ତ କରିଛନ୍ତି। ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ଚଳିତ ଥର ପ୍ରଥମ ଓ ଦ୍ୱିତୀୟ ପେପରରେ 1,53,747 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 1,06,041 ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍ ହାର 68.97% ରହିଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ଶିକ୍ଷକ ଯୋଗ୍ୟତା ପରୀକ୍ଷା ମଇ ମାସ ତୃତୀୟ ସପ୍ତାହରେ ଅନୁଷ୍ଠିତ ହେବ। ଏଥିଲାଗି ଆବେଦନ ତାରିଖ ଖୁବ୍ ଶୀଘ୍ର ପ୍ରକାଶ ପାଇବ। ପଙ୍କୋଦ୍ଧାର ଏକାଦଶୀ ଅବସରରେ ଆସନ୍ତାକାଲି ପୁରୀ ଶ୍ରୀ ଲୋକନାଥ ଦେବଙ୍କ ପ୍ରତ୍ୟକ୍ଷ ଶିବଲିଙ୍ଗ ଦର୍ଶନ ଅନୁଷ୍ଠିତ ହେବ। ଭକ୍ତମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ନୈବେଦ୍ୟ ସମେତ ପଙ୍କକୁ ଶିବରାତ୍ରୀ ପୂର୍ବରୁ ଆସନ୍ତାକାଲି କଢ଼ାଯିବ। ସୂଚନା ଅନୁଯାୟୀ ସକାଳ ସମୟରେ ପଙ୍କୋଦ୍ଧାର ପରେ ମହାସ୍ନାନ କରାଯାଇ ସର୍ବସାଧାରଣଙ୍କ ପାଇଁ ଶିବଲିଙ୍ଗ ଦର୍ଶନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟାରିକେଡ୍ ନିର୍ମାଣ କରାଯାଇଛି। ରାଷ୍ଟ୍ରୀୟ ପେନ୍ସନ୍ ଯୋଜନା ସେବା ସପ୍ତାହ ପାଳନ ଅବସରରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଜିଲ୍ଲା କୋଷାଗାରଠାରେ ଏକ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲାରେ ଜୁଆଙ୍ଗ ଜାତିର ଶିଶୁ ଓ କିଶୋରୀମାନଙ୍କ ମଧ୍ୟରେ ପୁଷ୍ଟି ସୁରକ୍ଷା ବୃଦ୍ଧି କରିବା ନିମନ୍ତେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ରେନ୍ବୋ ଡାଏଟ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାଉରକେଲାସ୍ଥିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଆଉ କିଛି ସମୟ ପରେ ପୁରୁଷ ହକିରେ ଭାରତ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲିର ମ୍ୟାଚ୍ରେ ଭାରତ 1-3 ବେଲ୍ଜିୟମ୍ଠାରୁ ପରାସ୍ତ ହୋଇଥିଲା। ଆସନ୍ତା 14 ତାରିଖରେ ଭାରତ ବେଲ୍ଜିୟମ୍ ବିପକ୍ଷରେ ଏବଂ 15 ତାରିଖରେ ଆର୍ଜେଣ୍ଟିନା ବିପକ୍ଷରେ ମ୍ୟାଚ୍ ଖେଳିବ। ମୁଖ୍ୟ ସମ୍ବାଦ ପୁଣିଥରେ। ଲୋକସଭାରେ ପାରିତ ହେଲା ଶିଳ୍ପ ସମ୍ବନ୍ଧ ସଂହିତା ସଂଶୋଧନ ବିଧେୟକ 2026। ପ୍ରଶାସନିକ ବିଧିବ୍ୟବସ୍ଥାକୁ ଲୋକକୈନ୍ଦ୍ରିକ କରିବା ଉଦ୍ଦେଶ୍ୟରେ ଆସନ୍ତାକାଲି ଦିଲ୍ଲୀରେ ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ପୂର୍ବ ଭାରତର ଅଗ୍ରଣୀ ସ୍ୱଚ୍ଛ ଶକ୍ତି ନିବେଶ ଲକ୍ଷ୍ୟସ୍ଥଳ ପାଲଟିଛି ଓଡ଼ିଶା, କହିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଏବଂ ପ୍ରୋ ହକି ଲିଗ୍ରେ ଆଉ କିଛି ସମୟ ପରେ ଅନୁଷ୍ଠିତ ହେବ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ମ୍ୟାଚ୍। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।